ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଛତିଶଗଡ଼ ବିଜେ ନିଲମ୍ବିତ, କେନ୍ଦ୍ରାପଡ଼ାରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ନିଲମ୍ବିତ, ଜନସାଧାରଣଙ୍କୁ ଅନୁଚିତ ବ୍ୟବହାର ପାଇଁ ନିଲମ୍ବିତ ହୋଇଛନ୍ତି। ଆଇଜିଙ୍କ ରିପୋର୍ଟକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି। ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ 4ଟି ପ୍ରକଳ୍ପ ମଞ୍ଜୁରୀ, 3ଟି ପ୍ରକଳ୍ପକୁ ହାଇ ଲେଭର କମିଟିକୁ ପଠାଗଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ। ବାସଗୃହ ଆବଣ୍ଟନ ପାଇଁ ଗଠନ ହେବ ଓଡ଼ିଶା ହାଉସିଂ ମିଶନ। ଇଟିଇଟି ବିଭାଗର ବଦଳିଲା ନାମ, ନୂଆ ନାମ ହେଲା କି ଜେ ଜେ ପେମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ। ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ 1982ର ସଂଶୋଧନ। ପର୍ଯ୍ୟଟନ ବିଭାଗ ପାଇଁ କ୍ୟାବିନେଟ ନିଷ୍ପତ୍ତି, ପର୍ଯ୍ୟଟନ ନୀତି 2013କୁ ସଂଶୋଧନ ପାଇଁ ନିଷ୍ପତ୍ତି। ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ, ଭାରତର ପ୍ରଥମ ଇନିଂସ 375ରେ ସୀମିତ, 192 ରନ୍ରେ ଭାରତ ଆଗୁଆ। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।